ନମସ୍କାର, ମୁଁ ସାରସା ରେଡ୍ଡି କହୁଛି, ଶୁକ୍ରବାର 600 ୱାର୍ଡରୁ କହୁଛି। ଆଜ୍ଞା, ଆମର ଡ୍ରେନ୍ ସମସ୍ୟା ରହିଲେ ଏଇଟା କି ଯେଉଁ ସଫା ହଉନି, ସଫା ହଉଥିବା ଯେହେତୁ ମଝିରେ ଆସିଲେ ଯେ କହିଲେ 15 ଦିନ ଥରେ ସଫା କରାଯିବ, ଅଳିଆ ଆବର୍ଜନା ସଫା କଲେ, କିନ୍ତୁ ଆଜିକି ଯେହେତୁ 2 ମାସ ଏଭୋଗ ହେଲାଣି, ସେଇ ଯେ ଥରେ ମଝିରେ ଆସୁଛନ୍ତି ଟିକେ ଖାଲି ଉପରୁ ଅଳିଆ କାଟୁଛନ୍ତି, ମଝିରେ ଆସିଲେ ପୁଣି ପଶିକି ଡ୍ରେନ୍ ସଫା କଲେ, କିନ୍ତୁ ଯୋଉ ବର୍ଷା ବର୍ଷି କଣ୍ଟିନ୍ୟୁ ଚାଲିଛି, ଋତୁ ପରିବର୍ତ୍ତନ ଅନୁସାରେ ସେଟା ଚାଲିଛି, ବର୍ଷା କେତେବେଳେ ବନ୍ଦ ହଉନି, 4 ଦିନ ଥରେ 8 ଦିନ ଥରେ ବର୍ଷା ହଉଛି, ତାପମାତ୍ରା ତାର ହବା ଯୋଗୁଁ ଅଳିଆ ଆବର୍ଜନା ଯୋଉ ସେ ତା ଯୋଗୁଁ ଏଟା ଜାମ୍ ହଉଛି, ପାଣି ମଧ୍ୟ ବାହାରକୁ ଉଠିକି ମଧ୍ୟ ଆସୁଛି, ଯଦି ତାର କିଛି ବ୍ୟବସ୍ଥା କରନ୍ତା, ଏମିତି 8 ଦିନ ଥରେ କି 4 ଦିନ ଥରେ ସଫାସଫି କରିବାର ବ୍ୟବସ୍ଥା କରନ୍ତା, ତ କି ବ୍ଲିଚିଂ ହଉ କିମ୍ବା ମଶା ତେଲ ପକାଯାଆନ୍ତା, ବହୁତ ଖୁସି ଲାଗନ୍ତା। ଧନ୍ୟବାଦ।
Thank you.